వాసుదేవాయ. శ్రీమద్ భాగవతం దశమ స్కంధ ప్రాశ్వ శ్లోక 10. శిశుకోవాచ తస్యుసామ దుహిత స్వప్నే ప్రాద్యోమ్నిన రతిం కన్యాలవత కాంతేన ప్రాగ దృష్ట స్ఫుతేన సా. బాసటి అధ్యాయ పరీక్షిత్ మహారాజు ప్రశ్న పచ్చారుంది. బాణస్య తనయా ముసా ముపజేమే చతుత్తమ తత్ర యుద్ధమవద్ఘోరం హరిశంకరయో మహత్ ఏతత్ సర్వం మహాజోగిన్ సమాఖ్యాతం తమహర్షి. ప్రభు ము జానిచి జె బాణకర కన్యా ఉషా సే జతలు వివాహ కల చతుత్తమ అనిరుద్ధకు ప్రద్యుమ్న అనిరుద్ధకు వివాహ కలె సెతలు బహుత్ బడ ఘోర యుద్ధ హైతలా భగవాన్ హరి ఏం శంకర భితరే. ଭଗବାନ ଶଙ୍କର ହେଉଛନ୍ତି ହରିଙ୍କର ଭକ୍ତ, ପୁଣି ସେ ଯୁଦ୍ଧ କଲେ. ଏସବୁ ମୁଁ ଜାଣିବା ପାଇଁ ଚାହୁଁଛି ପ୍ରଭୁ. ଆପଣ ମହାଯୋଗୀ, ଆପଣ ସବୁକିଛି ଜାଣନ୍ତି, ତେଣୁ ମୋତେ ଟିକେ ବର୍ଣ୍ଣନା କରନ୍ତୁ. ତେଣୁ ଶୁକଦେବ ସ୍ୱୟଂ କହିଲେ, ଏପରିକି ଶିବଜୀ ଯଦିଓ ଭଗବାନଙ୍କର ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଭାଗବତମର ଦ୍ୱାଦଶ ସ୍କନ୍ଧରେ ସୁତ ଗୋସ୍ୱାମୀ କଥା କହିବେ, କିନ୍ତୁ ବାଣ ଯିଏକି ବଳିଙ୍କର 100 ପୁତ୍ର ଭିତରୁ ଶ୍ରେଷ୍ଠ ପୁତ୍ର ଥିଲେ ବାଣ, ସେ ଶିବଜୀଙ୍କର ଭକ୍ତ ଥିଲେ. ଶିବଜୀ ଯେତେବେଳେ ତାଣ୍ଡବ ନୃତ୍ୟ କରୁଥିଲେ ସେତେବେଳେ ସେ ତାଙ୍କୁ ମୃଦଙ୍ଗ ଇତ୍ୟାଦି ସବୁ ବଜେଇ ତାଙ୍କୁ ପ୍ରସନ୍ନ କରିଥିଲେ, ଯେଉଁଥିପାଇଁ କି ସେ ତାଙ୍କୁ ବର ପ୍ରଦାନ କରିଥିଲେ. କ'ଣ ତୁମେ ଚାହୁଁଛ ପ୍ରଭୁ? ଆପଣ ଏଇ ଯେଉଁ ସୁନିତପୁର ରହିଛି, ତାଙ୍କର ଏଇଟା ନାଁ ହେଉଛି ସୁନିତପୁର ତ ନା କେଉଁଟା, ତେଣୁ ଏଇଟାକୁ ଆପଣ ରକ୍ଷା କରିବେ ସବୁବେଳ ପାଇଁ. ତେଣୁ ଠିକ ଅଛି, ସୁନିତ, ହଁ ସୁନିତା କିଏ ପୁରୀ ରାମି. ତେଣୁ ଶିବଜୀ କହିଲେ ଠିକ ଅଛି, କହିକିରି ଶିବଜୀ ତାଙ୍କୁ ସୁନିତପୁରକୁ ରକ୍ଷା କରୁଥିଲେ. ତେଣୁ ମାଣଙ୍କର ଯେଉଁ 1000 ହାତ ସେ ପ୍ରାପ୍ତ ହୋଇଥିଲେ, ଏସବୁ ଶିବଜୀଙ୍କୁ ଥରେ ଯାଇ କହିଲେ, ପ୍ରଭୁ ଆପଣ ମୋତେ ଏତେ ହସ୍ତ ପ୍ରଦାନ କରିଛନ୍ତି, କିନ୍ତୁ ମୋର ହାତରେ କୁଣ୍ଡିଆ କଣ୍ଡୁ ଅନୁଭବ ମୁଁ କରୁଛି. କାହିଁକି ନା ମୋର ଯୁଦ୍ଧ କରିବା ପାଇଁ ଇଚ୍ଛା ହେଉଛି, ଏତେ ଶକ୍ତି ମୋତେ ଦେଇଛନ୍ତି ଆପଣ, କାହା ସହିତ ମୁଁ ଯୁଦ୍ଧ କରିବି? ଯାହା ପାଖକୁ ଗଲେ ଦିଗ୍ଗଜ ହାତୀମାନଙ୍କୁ ଗଲେ ମଧ୍ୟ ସେମାନେ ଭୟରେ ପଳାୟନ କରୁଛନ୍ତି, ତେଣୁ ପ୍ରଭୁ ଆପଣ ମୋ ସହିତ ଯୁଦ୍ଧ କରନ୍ତୁ ନା ରେ ମୂର୍ଖ, ତୋର ଯେଉଁଦିନ ଜାଣିବୁ ଯେ ତୋର ରଥର ଯେଉଁ ରହିଛି ଧ୍ୱଜା ରହିଛି, ସେ ଧ୍ୱଜା ଯେତେବେଳେ ତୋର ଭଗ୍ନ ହୋଇଯିବ, ସେତେବେଳେ ତୁ ତୋର ସମକକ୍ଷ ମୋର ସେ ମୋ ଭଳି ସମାନ ଯୁଦ୍ଧଙ୍କ ସହିତ ତୋର ଯୁଦ୍ଧ ହେବ. ଏକଥା ଶୁଣି ବାଣ ବହୁତ ଆନନ୍ଦିତ ହେଲା, ଯାହା ହଉ ମୁଁ ଯୁଦ୍ଧ କରିବି. ଏଇଭଳି ଭାବରେ ସେ ରହିଥିଲା ସୁନିତପୁରରେ. ତେଣୁ ସେ ସମୟରେ ଗୋଟେ ଥର ତାଙ୍କର କନ୍ୟା ଉଷା ସେଥିରେ ସ୍ୱପ୍ନରେ ଅନିରୁଦ୍ଧଙ୍କୁ ଦେଖିଲେ, ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧଙ୍କୁ ଦେଖିଲେ. ତେଣୁ ସେ ତାଙ୍କୁ ଆଗରୁ ଜାଣିନଥିଲେ, ତେଣୁ ତାଙ୍କୁ ଦେଖି ତାଙ୍କୁ ବହୁତ ଆନନ୍ଦିତ ହେଲା, କିନ୍ତୁ ସାଙ୍ଗେ ସାଙ୍ଗେ ସେ ଚାଲିଗଲେ, ସେ ସ୍ୱପ୍ନରେ ସେ ପୁଣି ଉଭେଇଗଲେ. ତେଣୁ ଏଇଟା ଦେଖିକରି ବହୁତ ମନ ଦୁଃଖରେ ସେ ଯେତେବେଳେ ତାଙ୍କର ସ୍ୱପ୍ନ ଭାଙ୍ଗିଗଲା, ସେତେବେଳେ ସେ ବହୁତ ମନ ଦୁଃଖ କରୁଛନ୍ତି. ସେହି ସମୟରେ ତାଙ୍କର ଯିଏ ସଖୀ ଥିଲେ ଚିତ୍ରଲେଖା, ଯିଏକି ମନ୍ତ୍ରୀଙ୍କର କନ୍ୟା ଥିଲେ, ସେ ମନ୍ତ୍ରୀଙ୍କର କନ୍ୟା ସିଏ ଜଣେ ଯୋଗିନୀ ଥିଲେ. ତେଣୁ ସେ କହିଲେ ଯେ ତମେ ଯେଉଁ ମନ ଦୁଃଖ କରୁଛ, ତମେ ଯେଉଁ ପୁରୁଷଙ୍କୁ ସ୍ୱପ୍ନରେ ଦେଖିଥିଲ, ମୁଁ ସମସ୍ତ ପୁରୁଷମାନଙ୍କର ଚିତ୍ର ଆଙ୍କି ଦେଉଛି, ତା ଭିତରୁ କିଏ ତମେ ସେଇଟା ଚିନ୍ତା କରି କହିବ ମୋତେ. ତେଣୁ ଏ କଥା ଚିନ୍ତା କରି ସିଏ ସବୁ ସମସ୍ତଙ୍କର ଚିତ୍ର ସବୁ ଆଙ୍କିଲେ, ଦେବତାମାନଙ୍କର, ଗନ୍ଧର୍ବ ଅପ୍ସରା, ଏ ଗନ୍ଧର୍ବ ରାକ୍ଷସ ଅସୁର ସମସ୍ତଙ୍କର ସବୁ ଚିତ୍ର ଆଙ୍କିଲେ। ହଁ, ଚିତ୍ର ଆଙ୍କିଲା ପରେ ସେଥିରେ ଉଷା ସେଟାକୁ ଜାଣିପାରିଲେନି, ସେ ତାଙ୍କର ନୁହଁ ବୋଲି ସେ କହିଦେଲେ, ମନା କରିଦେଲେ। ତେଣୁ ତାପରେ ସେ କ'ଣ କଲେ, ମନୁଷ୍ୟମାନଙ୍କର ଦେବ ଗନ୍ଧର୍ବ ସିଦ୍ଧ ଚାରଣ ପନ୍ନଗ ଦୈତ୍ୟ ବିଧାଧର ଯକ୍ଷ ମନୁଜ ମନୁଷ୍ୟମାନଙ୍କର ଯେତେବେଳେ ଚିତ୍ର ଆଙ୍କିବାକୁ ଆରମ୍ଭ କଲେ, ସେତେବେଳେ ସେ ବୃଷ୍ଣୀବଂଶର ସୁରସେନଙ୍କ ନାମ ଚିତ୍ର ଆଙ୍କିଲେ, ତାଙ୍କର ପୁତ୍ର ଆନକଦୁନ୍ଧୁବି ବସୁଦେବଙ୍କର ଚିତ୍ର ଆଙ୍କିଲେ, ଏବଂ ତାଙ୍କର ପୁତ୍ର କୃଷ୍ଣଙ୍କର ଚିତ୍ର ଆଙ୍କିଲେ, ପୁଣି ତାଙ୍କର ପୁତ୍ର ପ୍ରଦ୍ୟୁମ୍ନଙ୍କର ଚିତ୍ର ଆଙ୍କିଲେ। ଏ ପ୍ରଦ୍ୟୁମ୍ନଙ୍କ ଚିତ୍ର ଦେଖି ଉଷା ଟିକେ ଲଜ୍ଜିତ ହେଲେ। ତାପରେ ଯେତେବେଳେ ଅନିରୁଦ୍ଧଙ୍କର ଚିତ୍ର ଆଙ୍କିଲେ, ସେତେବେଳେ କହିଲେ, ହଁ, ଇଏ ହେଉଛନ୍ତି ସେଇ ମୋର ସ୍ୱପ୍ନର ପୁରୁଷ। ତେଣୁ ଚିତ୍ରଲେଖା ଯାଇ ଦ୍ୱାରକାକୁ ଯାଇ ତାଙ୍କର ଏତେ ଯୋଗ ଶକ୍ତି ଥିଲା, ସେ ଅନିରୁଦ୍ଧଙ୍କୁ ସେଇ ତାଙ୍କର ଦ୍ୱାରକା ପୁରୀରୁ ତାଙ୍କୁ ସ୍ୱପ୍ନ ଶୋଇଥିଲା ବେଳେ, ଶୟନ କରିଥିଲା ବେଳେ ତାଙ୍କୁ ସେଠୁ ଘିନି ଆସିଲେ ଏବଂ ଉଷାଙ୍କ ସହିତ ମିଳନ କରେଇଲେ। ତେଣୁ ଉଷା ତାଙ୍କୁ ପ୍ରାପ୍ତ ହୋଇ ବହୁତ ଆନନ୍ଦିତ ହେଲେ, ତାଙ୍କୁ ବହୁତ ପ୍ରକାର ଆଦର ପ୍ରଦାନ କରି ତାଙ୍କୁ ବିଭିନ୍ନ ପ୍ରକାର ସେବାରେ ନିଯୁକ୍ତ ରହିଲେ ଏବଂ ତାଙ୍କ ସହିତ ରାତି କ୍ରୀଡ଼ାରେ ରତ ରହିଲେ। ତେଣୁ ଏ କଥା ଦେଖି, ଏ କଥା କେହି ଜାଣିପାରୁନାହାନ୍ତି, କିନ୍ତୁ ତାଙ୍କର ଯିଏ ଯେଉଁ ଯାଇଛନ୍ତି ସିକ୍ୟୁରିଟିମାନେ, ସେମାନେ ସବୁ ଦେଖିଲେ ଯେ ଏ କନ୍ୟା ଉଷାର ଏଭଳି ଭାବରେ ରତିରେ ଲକ୍ଷଣ ସବୁ ଦେଖାଯାଉଛି, ତେଣୁ ଆକୁ କିଏ ଆଉ ପୁରୁଷ ଆଉ କିଏ ତ ଏଠି ନାହାନ୍ତି, କେମିତି ଆସିଲେ ଏଇଭଳି ଭାବରେ ସେମାନେ ଚିନ୍ତା କରି ବାଣଙ୍କୁ ରାଜା ବାଣ ରାଜାଙ୍କୁ ଯାଇକି ଖବର ଦେଲେ। କହିଲେ, କନ୍ୟା ଦୂଷଣଂ ପୁମ୍ଭି ଦୁଷ୍ପ୍ରେକ୍ଷାୟା ନ ବିଦ୍ମହେ, ଆମେ ଜାଣିପାରୁନୁ ଆପଣ କନ୍ୟା ଦୂଷଣ ହେଇଗଲେ ଦୂଷିତ ହେଇଯାଇଛନ୍ତି। ତେଣୁ ବାଣ ବହୁତ ମନ ଦୁଃଖରେ ପ୍ରବୃତ୍ତି ଥା ବହୁତ ବ୍ୟତୀତ ହେଇକରି ଯେତେବେଳେ ଆସି ଦେଖିଲେ, ସେତେବେଳେ ସେ ପ୍ରଦ୍ୟୁମ୍ନ ସାକ୍ଷାତ ଗନ୍ଧର୍ବ ଭଳି ବହୁତ ସୁନ୍ଦର ଦେଖିବା ପାଇଁ ଅନିରୁଦ୍ଧ ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧ ତାଙ୍କୁ ଦେଖି, ତାପରେ ତାଙ୍କର ଯେତେବେଳେ ସୈନ୍ୟମାନେ ଆସି ତାଙ୍କୁ ବାନ୍ଧିବା ପାଇଁ ବସିଲେ, ସେତେବେଳେ ସେ ସମସ୍ତଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାଜିତ କରିଦେଲେ। ତାପରେ ବାଣ ଗୋଟେ ବନ୍ଧନ ନାଗପାସ ଅସ୍ତ୍ର ଇଏ କରିକି ତାଙ୍କୁ ବନ୍ଧନ କରିଦେଲେ ଏବଂ ସେ ବନ୍ଦୀ ହେଇକି ରହିଲେ। ତେଣୁ ଏ କଥା ଚାରି ମାସ ବିତିଗଲା, ଚତ୍ୱାର ବାର୍ଷିକ ମାସା ତେଷଠି ଅଧ୍ୟାୟରେ କୁହାଯାଉଛି। ଏଇଭଳି ଭାବରେ ଚାରି ମାସ ବିତିଗଲା, ଆଷାଢ଼ ଶ୍ରାବଣ ଭାଦ୍ର ଆସିନ କାର୍ତ୍ତିକ, ଶ୍ରାବଣରୁ ଆରମ୍ଭ ହେଉଛି ନାଇଁକି, ଶ୍ରାବଣ ଭାଦ୍ର ଆସିନ କାର୍ତ୍ତିକ ଚାରି ମାସ ବିତିଗଲା। ତେଣୁ ଏପଟେ ନାରଦ ଆସି କହିଲେ ଯେ ପ୍ରକୃତରେ ଇଏ ଯେଉଁ ତୁମେ ଯେଉଁ ଚିନ୍ତା କରୁଛ ଅନିରୁଦ୍ଧ କୁଆଡ଼େ ଗଲେ, ସିଏ ଯାଇକରି ଶୋନିତପୁରରେ ଅଛନ୍ତି ବାଣଙ୍କର ରାଜ୍ୟରେ, ଉଷାଙ୍କ ସହିତ ସେ ରହିଛନ୍ତି, ବର୍ତ୍ତମାନ ବାଣ ତାଙ୍କୁ ବନ୍ଦୀ କରି ରଖିଛି। ତେଣୁ ରାମକୃଷ୍ଣ ଭଗବାନ ବଳରାମ ଏବଂ କୃଷ୍ଣ ଏମାନେ ସବୁ ବାର ଅକ୍ଷୁଣୀ ସୈନ୍ୟ ନେଇକରି ଯାଇ ପ୍ରବେଶ କଲେ, ସେଇ ବାଣଙ୍କ ନଗରରେ ପ୍ରବେଶ କଲେ ଏବଂ ଯୁଦ୍ଧ ଆରମ୍ଭ ହେଲା। ସେ ସମୟରେ ଶିବଜୀ ସ୍ୱୟଂ ଆସି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ଶିବଜୀଙ୍କ ସହିତ ଭଗବାନ କ'ଣ ଯୁଦ୍ଧ କରିବେ, ତାଙ୍କର ଭକ୍ତ, ତେଣୁ ସେ ତାଙ୍କୁ ଗୋଟେ ନିଦ୍ରା ରୂପକ ଅସ୍ତ୍ର ଛାଡ଼ିଲେ, ଯେଉଁଥିପାଇଁକି ସେ ହାଇ ମାରିବାକୁ ଆରମ୍ଭ କଲେ, ନିଦ୍ରା ତାଙ୍କର ଆସିଗଲା। ତେଣୁ ସେ ଚାଲିଗଲା ପରେ ଭଗବାନ ଅନ୍ୟମାନଙ୍କ ସହିତ ଯୁଦ୍ଧ କଲେ ଏବଂ ତାପରେ ବହୁତ ଭୀଷଣ ଯୁଦ୍ଧ ହେଲା। ତାପରେ ପୁଣି ଯେତେବେଳେ ଶିବଜୀଙ୍କର ଚେତା ଆସିଲା, ଶିବଜୀ ଗୋଟେ ଶିବଜ୍ୱରକୁ ଛାଡ଼ିଲେ, ଶିବଜ୍ୱର ଛାଡ଼ିଲାରୁ ଭଗବାନ ମଧ୍ୟ ତାଙ୍କର ବିଷ୍ଣୁଜ୍ୱରକୁ ଛାଡ଼ିଲେ। ତେଣୁ ଶିବଜ୍ୱର ଏବଂ ବିଷ୍ଣୁଜ୍ୱର ଭିତରେ ଯେତେବେଳେ ଯୁଦ୍ଧ ହେଲା, ସେତେବେଳେ ଶିବଜ୍ୱର ପୁଣି ପରାସ୍ତ ହୋଇକରି ଆସି ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି, ନମାମି ତ୍ୱାଂ ଆନନ୍ଦ ଶକ୍ତିଂ ପରେଶଂ ସର୍ବାତ୍ମାନଂ କେବଳଂ ଜ୍ଞାପ୍ତି ମାତ୍ରଂ ବିଶ୍ୱୋତ୍ପତ୍ତି ସ୍ଥାନ ସଂରୋଧ ହେତୁ ଯତ୍ତତ୍ ବ୍ରହ୍ମ ବ୍ରହ୍ମଲିଙ୍ଗଂ ପ୍ରଶାନ୍ତଂ। ହେ ପ୍ରଭୁ, ମୁଁ ଆପଣଙ୍କ ଶରଣରେ ଯାଉଛି, ମୁଁ ଜାଣିଛି ଆପଣ ହେଉଛନ୍ତି ଅନନ୍ତ ଶକ୍ତି, ଆପଣ ହେଉଛନ୍ତି ପରେଶ। ପରେଶ କହିଲେ ଶ୍ରେଷ୍ଠ ଈଶ୍ୱର ଆପଣ। ଆମର ଭଗବାନ ଯଦି ଶିବଜୀ ଯଦିଓ ସେ ଈଶ, କିନ୍ତୁ ତାଙ୍କର ମଧ୍ୟ ଆପଣ ଈଶ, ଆପଣ ହେଉଛନ୍ତି ପରେଶ, ଆପଣ ହେଉଛନ୍ତି ସର୍ବାତ୍ମାନ। ଆମେ ସମସ୍ତଙ୍କ ହୃଦୟରେ ରହିଛନ୍ତି, ମୋର ପ୍ରଭୁ ଶିବଜୀଙ୍କର ହୃଦୟରେ ମଧ୍ୟ ଆପଣ ରହିଛନ୍ତି। ଏବଂ କେବଳ ଜ୍ଞାନ୍ତି ମାତ୍ରମ୍, ଆପଣ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର, କିନ୍ତୁ ଆମର ପ୍ରଭୁ ସେ ହେଉଛନ୍ତି ତମ ଗୁଣରେ ଆସିଛନ୍ତି। ଆପଣ ହେଉଛନ୍ତି ବିଶ୍ୱ ଉତ୍ପତ୍ତି ସ୍ଥାନ ସଂଗ୍ରୋଧ ହେତୁ, ଆପଣ ଉତ୍ପତ୍ତି କରୁଛନ୍ତି ତାକୁ, ସୃଷ୍ଟିକୁ ବା ବିଶ୍ୱକୁ ତାକୁ ପାଳନ କରୁଛନ୍ତି ଏବଂ ସଂହାର କରୁଛନ୍ତି, କିନ୍ତୁ ଆମର ପ୍ରଭୁ କେବଳ ସଂହାରକର୍ତ୍ତା। ଯତ୍ ବ୍ରହ୍ମ ବ୍ରହ୍ମଲିଙ୍ଗମ୍ ପ୍ରଶାନ୍ତମ୍, ଏ ପ୍ରଭୁ ଆପଣ ହେଉଛନ୍ତି ପ୍ରଶାନ୍ତ, କିନ୍ତୁ ଆମର ପ୍ରଭୁ ହେଉଛନ୍ତି ରୁଦ୍ର। ତେଣୁ ମୁଁ ଆପଣଙ୍କ ଶରଣରେ ଗଲି। ତେଣୁ ଭଗବାନ କହୁଛନ୍ତି, ହେ ଶିବଜ୍ୱରା, ତୁମେ ମୁଁ ତୁମକୁ ଅଭୟ ପ୍ରଦାନ କରୁଛି। ଏବଂ ତିନୋଟି ଶିର ଥିଲା ସେ ଶିବଜ୍ୱରରେ। ତେଣୁ ଭଗବାନ କହୁଛନ୍ତି, ହେ ତ୍ରିଶିରସ୍ତେ ପ୍ରସନ୍ନୋସ୍ମି ବେତୁ ତେ ମଜ୍ଜର ଭୟମ ମଜ୍ଜରା ଭୟମ ଯୌନୌ ସ୍ମରତି ସମ୍ବାଦ୍ୟ ତସ୍ୟତ୍ୱନ୍ନ ଭବେତ୍ ଭୟମ। ଏ ଶିବଜ୍ୱର, ମୁଁ ତୁମ ଉପରେ ପ୍ରସନ୍ନ ହେଲି, ତୁମର ବର୍ତ୍ତମାନ ଭୟ ଦୂର ହେବ। ଖାଲି ଯେ ତୁମର ଭୟ ଦୂର ହେବ ତାହା ନୁହଁ, ଯୌନୌ ସ୍ମରତି ସମ୍ବାଦ, ଆଇ ଯେଉଁ ଆମେ ଯେଉଁ କଥା ହେଲେ ଏଗୁଡ଼ାକ ଯେଉଁମାନେ ସ୍ମରଣ କରିବେ, ଯେମିତି ଆଜି ଆମେ ସ୍ମରଣ କରୁଛେ, ଆମର ମଧ୍ୟ ତସ୍ୟତ୍ୱନ୍ନ ଭବେତ୍ ଭୟମ, ତାଙ୍କର ମଧ୍ୟ ଭବ ଭୟ ଦୂର ହେଇଯିବ। ଏଇଭଳି ଭାବରେ କହିଲା ପରେ ତାପରେ ଭଗବାନ ଆସି ବାଣାସୁର ସହିତ ପୁଣି ଯୁଦ୍ଧ ଆରମ୍ଭ କଲେ। ବାଣାସୁର ଯୁଦ୍ଧ ଆରମ୍ଭ କରି ତାର ସବୁ ବାହୁକୁ ଛେଦନ କରିବା ପାଇଁ ଆରମ୍ଭ କଲେ, ଯେମିତି ଗଛକୁ ଗଛର ଡାଳକୁ ସବୁ କାଟନ୍ତି, ସେଇଭଳି ଭାବରେ ଭଗବାନ ବାହୁସୁ ଛିଦ୍ୟମାନସୁ ବାଣସ୍ୟ ଭଗବାନ ଭବ ଭକ୍ତାନୁକମ୍ପିଉ ପବ୍ରଜ୍ୟ ଚକ୍ରାୟୁଧ ମଭାସତ। ତାଙ୍କୁ ସବୁ ତାଙ୍କର ହଜାର ବାୟୁ ଥିଲା ନା, ସବୁ ଗୁଡ଼ା କାଟିଦେଲେ। ଇବ ବନସ୍ପତି ଶାଖା, ଇବ ବନସ୍ପତି, ଯେମିତି ଗଛର ଡାଳକୁ ଭାଙ୍ଗିଲା ଭଳି ଭଗବାନ କାଟିଦେଇଗଲେ, ଆଉ ଚାରୋଟି ହାତ ରହିଲା। ତେଣୁ ଶିବଜୀ ଆସି ପହଞ୍ଚିକିରି ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଇଏ ୟାଙ୍କୁ ରକ୍ଷା କରନ୍ତୁ, ଇଏ ହେଉଛନ୍ତି ଆପଣଙ୍କ ପ୍ରିୟ ପ୍ରହ୍ଲାଦ, ପ୍ରହ୍ଲାଦଙ୍କର ଇଏ ହେଉଛନ୍ତି ପୌତ୍ର ପୌତ୍ର ପ୍ରପୌତ୍ର ଇଏ ତ୍ୱଙ୍ଗୀ। ବିଭିନ୍ନ ପ୍ରକାର ପ୍ରଥମେ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ସମସ୍ତଙ୍କର ଈଶ୍ୱର, ଆପଣ ସମସ୍ତଙ୍କର ଭଗବାନ, ମୋର ମଧ୍ୟ ଆପଣ ପ୍ରଭୁ। ତେଣୁ ଆକୁ ଏଇ ବାଣାସୁରକୁ ଆପଣ ଅଭୟ ପ୍ରଦାନ କରନ୍ତୁ, କାହିଁକି ନା ଇଏ ଆପଣଙ୍କର ବହୁତ ପ୍ରିୟ ପ୍ରହ୍ଲାଦଙ୍କର ପୁତ୍ର ବିରୋଚନ ବିରୋଚନ ତାଙ୍କର ପୁତ୍ର ବଳି, ବଳିଙ୍କର ଇଏ ହେଉଛନ୍ତି ପୁତ୍ର ନା ଏ ଶିବ। ଶିବଜୀ ତମେ ଯାହା କହୁଛ, ତୁମୁ ଯଦାର୍ଥ ଭଗବାନ ସ୍ତନ୍ନ କରବାମ ପ୍ରିୟଙ୍କବ ଭଗବତ ଯଦ୍ ବ୍ୟବସିତ ତନ୍ମେ ସାଧୁ ନମୋଦିତମ୍। ଏ ଶିବଜୀ, ମୁଁ ମନେ ଅଛି ମୋର, ମୁଁ ପ୍ରହ୍ଲାଦଙ୍କୁ କହିଥିଲି, ତ୍ରିସପ୍ତଭି ପିତା ପୁତଃ ପିତୃଭି ସତେ ନଗ, 21 ପୁରୁଷକୁ ମୁଁ ରକ୍ଷା କରିବି, ସେମାନେ ସବୁ ପବିତ୍ର ହେଇଯାଇଛନ୍ତି। ତେଣୁ ଆର କେବଳ ଦର୍ପନାଶ କରିବା ପାଇଁ, ବାଣଙ୍କର ଦର୍ପନାଶ କରିବା ପାଇଁ ତାଙ୍କର 96 ବାହୁକୁ ମୁଁ ଛେଦନ କଲି, ଆଉ 4 ବାହୁ ରହିଲା, ଇଏ ଆପଣଙ୍କର ଭକ୍ତ ହେଇକି ରହିବେ। ପାର୍ଷଦ ମୁଖ୍ୟ ଭବତୁ ନା କତି କୁତଶ୍ଚିତ ଭୟ ଅସୁର, ତାଙ୍କର ଆଉ କେଉଁ ଭୟ ରହିବ ନାହିଁ। ତେଣୁ ବର୍ତ୍ତମାନ ବାଣ ତାଙ୍କର କନ୍ୟା ଉଷାଙ୍କୁ ପ୍ରଦ୍ୟୁମ୍ନଙ୍କ ସହିତ ରଥରେ ସ୍ଥାପନ କରି ଆଣି ପହଞ୍ଚାଇଲେ। ଅକ୍ଷୁଣା ପରିବୃତ ସୁଭାଷ ସମୟକୃତମ ସପତ୍ନୀଙ୍କ ପୁରସ୍କୃତ ଯଜୋ ରୁଦ୍ରା ଅନୁମୋଦିତ, ରୁଦ୍ରଙ୍କ ଠାରୁ ଅନୁମୋଦନ ନେଇ ତାଙ୍କୁ ସୁପ୍ରଦାନ କଲେ। ଏବଂ ଭଗବାନ ସ୍ୱରାଜଧାନୀ ସମଳଙ୍କୃତ ଧ୍ୱଜେଇ ସତୋରଣୀ ରୁକ୍ଷିତ ମାର୍ଗ ଚତ୍ୱାରାମ ବିବେଶ ସଂଖ୍ୟାନକ ଦୁନ୍ଧୁବିଶ୍ୱନେଇ ରଭ୍ୟୁଦ୍ୟତ ପୌର ସୁହୃଦ ବିଜାତିଭି। ତେଣୁ ଭଗବାନ ଏଭଳି ଭାବରେ ତାଙ୍କର ଦ୍ୱାରକାକୁ ପ୍ରବେଶ କଲେ। ଜ ଏବଂ କୃଷ୍ଣ ବିଜୟଂ ଶଙ୍କରେଣ ଚ ସଂଯୁଗମ ସଂସ୍ମରେତ ପ୍ରାତୃଥାୟ ନ ତସ୍ୟ ସାତ୍ ପରାଜୟ। ଯେଉଁମାନେ ଏ ଭଗବାନ କୃଷ୍ଣଙ୍କର ଯେଉଁ ବିଜୟ ହେଲା ଶଙ୍କରଙ୍କ ଉପରେ, ଈଶା ସ୍ମରଜ ମାନେ ସ୍ମରଣ କରିବେ ପ୍ରାତୃଥା, ଯେମିତି ଆଜି ଆମେ ସ୍ମରଣ କରୁଛେ, ତାହେଲେ କ'ଣ ହବ ତାଙ୍କର ନା ତସ୍ୟ ସାତ୍ ପରାଜୟ, ତାଙ୍କର ଆଉ କୌଣସି ପରାଜୟ ରହିବ ନାହିଁ। ଇତି ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରୀ ବ୍ରହ୍ମସୂତ୍ର ଭାଷୀ ପରମହଂସ ସଂହିତା ପରିସଂଗତ ସଂସ୍କନ୍ଧେ ବାଣାସୁର ସଂଗ୍ରାମ ଶ୍ରୀ କୃଷ୍ଣଭୁଜ ନାମ ତ୍ରିଷଷ୍ଠୀତମ ଅଧ୍ୟାୟ। ଏଭଳି ଭାବରେ ଦଶମ ସ୍କନ୍ଧର 62 ଏବଂ 63 ଅଧ୍ୟାୟ ଆମେ ଆଜି ଆଲୋଚନା କଲେ ଏବଂ ରେକର୍ଡିଂ କଲେ। ଇଏ ଛଡ଼ା ହବ କହୁଥିଲେ ପାଦସେବାପ୍ରଭୁ.com ଏଥିରେ ଛଡ଼ା ହବ, ସବୁ ଶୁଣିବେ। ପୃଥିବୀରେ ଯେତେ ଅଛନ୍ତି ଯିଏ ଚାହିଁବେ ସେ ଶୁଣିପାରିବେ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ।